ভগবান রাজন বেতনদ বিহতং যশঃ রুদ্রস্য দেবস্য মনো ময়িনানন্ত মায়িনা। নারদমুনি কহুচন্তি মহারাজ যুধিষ্ঠিরঙ্কু, মহারাজ যুধিষ্ঠির বহু পূর্বকালরে ইতিহাসরে এ কথা বর্ণনা আছে। ମୟ ନାମକ ଏକ ଦାନବ ଯିଏକି ଏ ଯେଉଁ ମାଇକ ଜ୍ଞାନରେ ଖୁବ୍ ବଡ଼ ଦକ୍ଷ ଥିଲା, ସେ ଶିବଜୀଙ୍କର ଯଶକୀର୍ତ୍ତି କିଛି ଖାସ କରିଦେଇଥିଲା। ଏ ପ୍ରକାର ସ୍ଥିତିରେ ସେ ପରମେଶ୍ୱର ପରମ ପୁରୁଷ ଭଗବାନ କୃଷ୍ଣ ଶିବକୁ ହିଁ ରକ୍ଷା କରିଥିଲେ। ସେ ଗର୍ଭଦଶାଇ ବିଷ୍ଣୁଙ୍କର ଠାରୁ ଆସୁଛନ୍ତି, ତଥାପି ସେ ବିଷ୍ଣୁ ତତ୍ତ୍ୱ ନୁହନ୍ତି, ସେ ଏକ ଅନ୍ୟ ସ୍ୱତନ୍ତ୍ର ତତ୍ତ୍ୱ ଆଉ ବିଭିନ୍ନାଂଶଗତ ଜୀବତତ୍ତ୍ୱ, ଯଦିଓ ସାଧାରଣ ଜୀବତତ୍ତ୍ୱ ସେ ନୁହନ୍ତି। ଏଇ ଗୋଟେ ଶିବତତ୍ତ୍ୱ ସ୍ୱତନ୍ତ୍ର ତତ୍ତ୍ୱ ବୋଲି କୁହାଯାଇଛି। ତାହା ବ୍ରହ୍ମ ସଂହିତାରେ ଏପରି ଭାବରେ କୁହାଯାଇଛି, କ୍ଷୀରଂ ଯଥା ଦଧି ବିକାର ବିଶେଷ ଯୋଗା ସଞ୍ଜାୟତେ ନହି ତତ ଦୁଧଗସ୍ତି ହେତୁ ଯସମ୍ଭୂତାମପି ତଥା ସମୁପେଇତି କାର୍ଯ୍ୟ ଗୋବିନ୍ଦଂ ଆଦି ପୁରୁଷଂ ତମଂ ଭଜାମି। ଏ କଥା ଶିବଙ୍କ ସମ୍ବନ୍ଧରେ କୁହାଯାଉଛି ବ୍ରହ୍ମ ସଂହିତାରେ, ଅମ୍ଳାଦି ବିକାଶ ସଂଯୋଗେ ଦୁଗ୍ଧ ଦଧି ରୂପେ ପରିଣତ ହଏ। ସୁତରାଂ ଦୁଗ୍ଧରୁ ଦଧିର ପୃଥକ ଅସ୍ତିତ୍ୱ ନଥିଲେ ସୁଦ୍ଧା ଦଧି ଯେପରି ଦୁଗ୍ଧ ହେଇପାରିବ ନାହିଁ, କିମ୍ବା ଦଧିକୁ ଦୁଗ୍ଧ କୁହାଯାଇ ପାରିବ ନାହିଁ, ସେହିପରି ଗର୍ଭଦଶାଇ ବିଷ୍ଣୁ ସଂହାର କାର୍ଯ୍ୟ ନିମିତ୍ତ ତମ ଗୁଣ ଅଙ୍ଗୀକାର କରି ଶମ୍ଭୁ ରୂପେ ଅବତୀର୍ଣ୍ଣ ହୋଇଛନ୍ତି ବୋଲି ଶମ୍ଭୁ ଗର୍ଭଦଶାଇ ବିଷ୍ଣୁଙ୍କ ଠାରୁ ଭିନ୍ନ ଏକ ସ୍ୱତନ୍ତ୍ର ଈଶ୍ୱର ନୁହନ୍ତି। ପୁଣି ଶମ୍ଭୁ ବିଷ୍ଣୁ ବୋଲି ପରିଚିତ ହୋଇପାରିବେ ନା। ଏ କଥା ଶିବଙ୍କ ସମ୍ବନ୍ଧରେ କୁହାଯାଉଛି, ମୁଁ ସେହି ମାୟାତୀତ ବିଷ୍ଣୁ ଅଂଶୀ ଆଦି ପୁରୁଷ ଗୁରୁଙ୍କୁ ଭଜନ କରୁଛି। ଏ କଥା ବ୍ରହ୍ମ ସଂହିତାରେ କୁହାଯାଉଛି, ଏବଂ ସେଇ କଥା ହିଁ ସେ ଚୈତନ୍ୟଚରିତାମୃତରେ କୁହାଯାଇଛି, ଦୁଗ୍ଧ ଜୀନ ଅମ୍ଳ ଯୋଗେ ଦଧି ରୂପ ଥରେ ଦୁଗ୍ଧାନ୍ତର ବସ୍ତୁ ନ ଦୁଗ୍ଧ ହୋଇତେ ନାରେ। ଏ ଶିବତତ୍ତ୍ୱ ସମ୍ବନ୍ଧରେ କଥା କୁହାଯାଉଛି। ପୁନଶ୍ଚ ଆମ୍ବି ଦେଖୁ, ଦେବତାଗଣ ବ୍ରହ୍ମା ରୁଦ୍ର ଆଦି ଶିବ ଆଦି ଦେବତାଗଣ ସାଧାରଣ ଜୀବଠାରୁ ଉନ୍ନତ। ସାଧାରଣ ଜୀବଠାରେ ପଚାଶଟି ଗୁଣ, ଭଗବାନଙ୍କ ଠାରେ ଥିବା ପଚାଶଟି ଗୁଣ ବିନ୍ଦୁ ବିନ୍ଦୁ ପରିମାଣରେ ଅଛି, କିନ୍ତୁ ବ୍ରହ୍ମା ଶିବ ଆଦି ଉନ୍ନତ ଦେବତାମାନଙ୍କ ଠାରେ ସେ ପଚାଶଟି ଗୁଣ କିଛି ଅଧିକ ପରିମାଣରେ ଅଛି। ପୁନଶ୍ଚ ଆଉ ପାଞ୍ଚଟି ଗୁଣ ଆଂଶିକ ଭାବରେ ରହିଛି। ଏଥିପାଇଁ ବ୍ରହ୍ମା ଶିବ ଆଦି ସାଧାରଣ ଜୀବଠାରୁ ଉନ୍ନତ, ଯଦିଓ ଜୀବତତ୍ତ୍ୱ ଭିତରେ ଯାଉଛନ୍ତି, ବ୍ରହ୍ମା ଜୀବତତ୍ତ୍ୱ ଭିତରେ ଯାଉଛନ୍ତି, କିନ୍ତୁ ସାଧାରଣ ଜୀବ ନୁହନ୍ତି। ଶିବ ଏକ ସ୍ୱତନ୍ତ୍ର ତତ୍ତ୍ୱ ରୂପରେ ପରିଗଣିତ ହୁଅନ୍ତି, ଯଦିଓ ସେ ବିଷ୍ଣୁ ତତ୍ତ୍ୱ ନୁହନ୍ତି। ଜୀବତତ୍ତ୍ୱ ବିଭିନ୍ନାଂଶଗତ ବୋଲି ଆଚାର୍ଯ୍ୟମାନେ ମତ ଦିଅନ୍ତି, କିନ୍ତୁ ବ୍ରହ୍ମାଙ୍କ ଠାରୁ ଅଧିକ ଉନ୍ନତ ସେ। ଶିବଙ୍କ ଠାରେ ଈଶ୍ୱରତ୍ଵ ବ୍ରହ୍ମାଙ୍କ ଠାରୁ ଅଧିକ ପରିମାଣରେ ଅଛି, ସେଥିପାଇଁ ଶିବ ଅଧିକ ପୂଜ୍ୟ, ବିପୁଳ ଭାବରେ ପୂଜିତ ହେଉଛନ୍ତି। ଏଠି ଶିବ ଆଶୁତୋଷ, ଖୁବ୍ ଶୀଘ୍ର ସନ୍ତୁଷ୍ଟ ହେଇଯାଆନ୍ତି, ଏବଂ ବଡ଼ ଉଦାର ମଧ୍ୟ ଶିବ। ସେଥିପାଇଁ ଯକ୍ଷ, ରକ୍ଷ, ରାକ୍ଷସ, ଭୂତ, ପ୍ରେତ, ପିଶାଚ ଏଗୁଡ଼ିକ ମଧ୍ୟ ଶିବଙ୍କ ପାଖରେ ଆଶ୍ରୟ କରିଥାନ୍ତି। ଯାହାକୁ କେହି ଆଶ୍ରୟ ଦେବେ ନା, ଦୁର୍ଦୁର୍ କରିବେ, ଭୂତ, ପ୍ରେତ, ଯକ୍ଷ, ରାକ୍ଷସ ଆଦି, ଶିବ ବଡ଼ ଉଦାର ପ୍ରକୃତିର ହେଇଥିବା ହେତୁ ସେମାନଙ୍କୁ ଆଶ୍ରୟ ଦେଉଛନ୍ତି। ସେ ବଡ଼ ଉଦାର, ଏବଂ ଆଶୁତୋଷ ଖୁବ୍ ଶୀଘ୍ର ସନ୍ତୁଷ୍ଟ ହୋଇଥିବା ହେତୁ ଶିବଙ୍କର ଉପାସନା କଲେ ଶୀଘ୍ର ବର ମିଳିଯାଏ, ସନ୍ତୁଷ୍ଟ ହେଇଯାଆନ୍ତି, ଯିଏ ଯାହା ମାଗେ ତା ଦେଇଦିଅନ୍ତି, କିଛି ବାଛ ବିଚାର ସେ କରନ୍ତି ନା। ଏଥିପାଇଁ ତାଙ୍କୁ ଅଡ଼ୁଆରେ ପଡ଼ିବା ପାଇଁ ପଡ଼େ ଶିବଜୀଙ୍କୁ। ସେ ଯେଉଁ ମୟଦାନଙ୍କର କଥା କୁହାହଉଛି, ସେ ତ ଦୁକାଶୃଙ୍ଗ ସମ୍ବନ୍ଧରେ ସେ କଥାଟାଏ ଶୁଣାଯାଏ। ସେ ଦାନ ମାନେ ଅସୁରଗୁଡ଼ା ଶିବଙ୍କର ଉପାସନା କରନ୍ତି, ଆଉ ଶିବଜୀ ମଧ୍ୟ ସେମାନଙ୍କ ଉପରେ ପ୍ରସନ୍ନ ହେଇଯାଆନ୍ତି, ଆଉ ଯାହା ବର କିଏ କ'ଣ ମାଗୁଛି ତାଇ ଦେଇଦିଅନ୍ତି। ସେ ଅସୁର ମାଗିଲା, ମୁଁ ଏପରି ବର ମୋତେ ଦିଅ, ମୁଁ ଯାହା ମୁଣ୍ଡରେ ହାତ ଦେବି ସେ ଧ୍ୱଂସ ହେଇଯିବ, ଅସ୍ତୁ କରିଦେଲେ ତଥାସ୍ତ। କିନ୍ତୁ ଚିନ୍ତା କଲେ ନା, ଭାବିଲେ ନାହିଁ ଯେ ଏଇଟା ଏଇ ପ୍ରକାର ବରଟା କାହିଁକି ମାଗୁଛି, ଯାହା ମୁଣ୍ଡରେ ହାତ ଦେବ ଧ୍ୱଂସ ହେବ, ସବୁ ଧ୍ୱଂସ କରିବ, ଏକାଇ ରହିବ ନା କି, ଇଏ ଚିନ୍ତା ମଧ୍ୟ ବିଚାର କରୁନାହାନ୍ତି ଶିବଜୀ। ଏ ପ୍ରକାର ସେ ଭୋଳ ହେଇକିରି ଅଛନ୍ତି, ସେ କହନ୍ତି ଭୋଳାନାଥ ବୋଲି କହନ୍ତି, ତାଙ୍କୁ କହନ୍ତି ଭୋଳ ହେଇକି ଥାଆନ୍ତି ସବୁବେଳେ, ସେ ଭାବରେ ଥାଆନ୍ତି ନା, ଯୋଗୀ ମହାଯୋଗୀ ମହାଦେବ, ଏବଂ ସେ ବଡ଼ ଭୋଳ ଭାବାବସ୍ଥାରେ ଥାଆନ୍ତି, ସେଥିପାଇଁ କିଛି ବିଚାର ଯୋଡ଼ନ୍ତି ନା। ଆଉ ଏମାନଙ୍କୁ ତ ଆଶ୍ରୟ ଦେଇଛନ୍ତି ଅସୁର, ଯକ୍ଷ, ରକ୍ଷ, ଭୂତ, ପ୍ରେତ, ପିଶାଚ, ରାକ୍ଷସ, ଏମାନଙ୍କୁ ତ ଆଶ୍ରୟ ଦେଇଛନ୍ତି, ତ ଏମାନେ ତ ଅଛନ୍ତି, ଆଉ ସେମାନେ ଏମାନଙ୍କୁ ଶିବଜୀଙ୍କୁ ହଇରାଣ କରୁଛନ୍ତି, ବେଳେବେଳେ ଏ ପ୍ରକାର ଅବସ୍ଥାରେ ପକାଇ ଦେଉଛନ୍ତି, ତେଣୁ ସେମାନଙ୍କୁ କ୍ୱିକ୍ ଡିସ୍ପୋଜାଲ, ଖୁବ୍ ଶୀଘ୍ର ତାଙ୍କୁ ବିଦା କରିଦେବା ଦରକାର, ନହେଲେ ତାଙ୍କର ସେ ସନ୍ଧ୍ୟାନାବସ୍ଥାରୁ ବଡ଼ ଗଡ଼ବଡ଼ ଘଟିବ। ସେଥିପାଇଁ କିଏ କ'ଣ ମାଗୁଛି, କ'ଣ ଉଦ୍ଦେଶ୍ୟ, କିଛି ଚିନ୍ତା ନକରି କ'ଣ ମାଗୁଛି ନା ନାଇଁ, ଆଦା ଯା 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 ହସ୍ତ ଯାବା ଯାଉ, ସେ ଶୀଘ୍ର ପଳେଇ ଯା। ଇ ବଡ଼ ଉଦାର ଚିତ୍ତ, ଭୋଳା ଅବସ୍ଥା ଭୋଳାନାଥଙ୍କର, ଏଥିପାଇଁ ତାଙ୍କୁ ଅଡ଼ୁଆରେ ପଡ଼ିବା ପାଇଁ ସେ ଅସୁ ଇ ବର ପାଇଲା, ଯାହା ମୁଣ୍ଡରେ ହାତ ଦେବ ସେ ଧ୍ୱଂସ ହି ହେବ, ଶିବଇ ଦେଲେ ବର, ଶିବଙ୍କର ରୂପା ପାଇଲା, କିନ୍ତୁ ଶିବଙ୍କ ପଛରେ ହିଁ ଧାଇଁ ଧାଇଁ ତାର ବିଶ୍ୱାସ ହେଲା ନା। ଆରେ ଇଏ ତ କ'ଣ କ'ଣ ମାଗୁ ମାଗୁ କହୁ କହୁ ଆଶା, ଗୋଟିଏ ବେଲପତ୍ର ଦେଇ ପାଣି ଟିକେ ଡାଳି ନମ ନମ ଶିବା କହିଲା କିଣି ସନ୍ତୁଷ୍ଟ ହେଇଗଲାଣି, ଆମର ମାଗିବାକୁ ଦେଇଦେଲେଣି, ଏ ସହଜରେ କ'ଣ ମିଳିଗଲାଣି, ଏ କ'ଣ ସତରେ କହିଲି ଦେଲେ ନା, ମିଛ ହି ଅଛି ନା କିଛି, ପରୀକ୍ଷା ହିଁ କରିବା, ତେଣୁ କ'ଣ ପରୀକ୍ଷା କରିବା, ଆଗ ଶିବଙ୍କ ମୁଣ୍ଡରେ ହାତ ଦେବି ପରୀକ୍ଷା କରିବ, ଠିକଣା ବର ଦେଇଛନ୍ତି କି ନାହିଁ, ଶିବଙ୍କ ମୁଣ୍ଡରେ ହାତ ଦେବା ପାଇଁ ଧାଇଁଲା ସେ। ଶିବ ବିଷୟରେ ତ ବର ଦେଇଛନ୍ତି, ଆଉ ଯିବେ କୁଆଡ଼େ, ଶିବ ଦେଉଛୁ, ଶିବ ଯାହାକୁ ଚିନ୍ତା ନିଶ୍ଚୟ ଫଳିବ ହିଁ ନା, ବସ୍ତୁ କରିଛନ୍ତି ନା, ମିଥ୍ୟାଇ ତ ହେବ ନା, ଶିବ ବଡ଼ ଅଡ଼ୁଆରେ ପଡ଼ିଲେ ସବୁ ଧାଇଁଲେ, ଆଉ ଅସୁବିଧାନ୍ତି ତାଙ୍କ ପଛରେ, ଶିବ ଧାଉଁଛନ୍ତି ନାହିଁ ନାହିଁ କିରି, ଆଉ କିଏ ଆଉ ରକ୍ଷା କରିବ, ଶେଷରେ ନାରାୟଣଙ୍କ ପାଖରେ ପହଞ୍ଚିଲେ। ନାରାୟଣ ଦେଖିଲେ ଶିବଜୀ ବର ଦେଇକି ଅସୁବିଧାରେ ପଡ଼ିଛନ୍ତି, ତେଣୁ ସେ ନାରାୟଣ ତାଙ୍କୁ ରକ୍ଷା ହେଇଗଲେ, ସେ ଗୋଟେ ବ୍ରହ୍ମଚାରୀ ବେଶରେ ନାରାୟଣ ବାହାରି ଆସିଲେ, ଆଉ ସେ ରାକ୍ଷସ କରିକିରି ତୁ କାହିଁ ଧାଉଁଛୁ କିରେ, ଏତେ ଗଳତ ଘର୍ମ ହେଇକିରି ଧଇଁସଇଁ ହେଇକିରି ଧାଇଁଲୁଣୁ, କେତେ ବାଟ ଧାଇଁଲୁଣୁ ସେ ଶିବ ପେଶରେ, ତୁ ଦେଖୁଛୁ ଶିବ ଲଙ୍ଗଳା ଲୋକ, ଏ ଲଙ୍ଗଳା ମୁଳା ହେଇ ନାଚୁଛନ୍ତି, ହାଡ଼ ମାଳ ଗୁଡ଼ାଏ ହେଇଛନ୍ତି, ସାପ ଫାପ ଗୁଡ଼ାଏ ଦେହରେ ଭୂଷଣ ଆକାରରେ ଧରିଛନ୍ତି, ପାଉଁଶ ପାଉଁଶ ଗୁଡ଼ାଏ ବୋଳି ହେଇଛନ୍ତି, ଇଏ ନାଚୁଛନ୍ତି କ'ଣ କେଉଁଠି, ମଶାଣୀ ଘର ଦ୍ୱାର ନାହିଁ, ମଶାଣୀ ପଶାଣୀ ଦେଇ ମଶାଣୀ ପାଉଁଶ ଓଳି ହେଇଛନ୍ତି, ଏଇ ପ୍ରକାର ପାଗଳ ଲୋକଟା ତା କଥାରେ କ'ଣ ବିଶ୍ୱାସ ଅଛି, ତୁ ଏଇଠି ତା ଶିବଙ୍କ ପଛରେ ଧାଉଁଛୁ କାହିଁକି ତତେ ଧରୁଛ ହେଇକିରି, ତୁ ତ ନିଜ ମୁଣ୍ଡରେ ହାତ ଦେଇକିରି ପରୀକ୍ଷା କରିଦେଇଥାନ୍ତୁ, ଏତେ କଥା କରୁଛୁ ଧାଉଁଛୁ ବସିକିରି, ଏତେ ବାଟ ଧାଇଁଲୁଣୁ, କେତେ ଗଳତ କର୍ମ ହେଲୁଣୁ, ଭଗବାନଙ୍କର ତ ମାୟା ତାକୁ କରିବୁ ଇଛୁ କଥାଟା ମନକୁ ପାଇଲା, ସତ କଥା ଆଉ, ନିଜ ମୁଣ୍ଡରେ ହାତ ଦେଲା ଧ୍ୱଂସ ହେଲା ଗଲା ଆଉ, ଶିବଜୀ ବିଚରା ରକ୍ଷା ପାଇଗଲେ ଆଉ। ଏହିପରି ଅଡ଼ୁଆରେ ମଧ୍ୟ ଶିବଜୀ ପଡ଼ନ୍ତି ନା, ଆଉ ଶିବଜୀ ଏତେ ଉଦାର, ଯାହାକୁ ସମସ୍ତେ ରିଜେକ୍ଟ କରିବେ ଦୁର୍ଦୁର କରିବେ, ଶିବଜୀ ସେମାନଙ୍କୁ ଅଙ୍ଗୀକାର କରନ୍ତି, ଏ ଉଦାରତା ତାଙ୍କର। ଯେତେବେଳେ ସମୁଦ୍ର ମନ୍ଥନର ଅବଧି ପରିମାଣ ବିଷ ବାହାରିଲା, ଭଲ ଭଲ ଜିନିଷ ଯେ ଯୁଆଡ଼େ ନେଇଗଲେ ସବୁ, ବିଷକୁ ଆଉ କେହି ନେବାକୁ ଚାହୁଁନାହାନ୍ତି, ୟୁକୁ କିଏ ଦେବ ରେ ବାପା, ଶିବଜୀ କହିଲେ ଠିକ ଅଛି ଯାହାକୁ କେହି ନ ନେବେ ସେଟା ଆମକୁ ଦେଇଦିଅ, ଏଇଠି ଉଦାରତା ଶିବଜୀଙ୍କର ଅଛି, କେହି ନେବେ ନା ରିଜେକ୍ଟେଡ୍ ଷ୍ଟଫ୍ ତାହେଲେ ଆମକୁ ଦିଅ, ତାଇ ଶିବଜୀ ଗ୍ରହଣ କରନ୍ତି ରିଜେକ୍ଟେଡ୍ ଷ୍ଟଫ୍ ସମସ୍ତେ, ହଁ ଏତେ ଉଦାର, ତେଣୁ ତାଙ୍କର ଶକ୍ତି ଅଛି ସୁଦୃଢ଼ ଭାବରେ, ସେଥିପାଇଁ ଦେବଦେବ ମହାଶକ୍ତିଶାଳୀ ହଁ ହେଇଛନ୍ତି ସେ, ତାଙ୍କର ଏପରି ଶକ୍ତି ଅଛି, ସେଥିପାଇଁ ଅଧି ପରିମାଣ ବିଷ ପାନ କରିକି ପାର କରିଦେଲେ ସେ, ଆଉ ବିନ୍ଦୁଟିଏ ପଡ଼ିଲେ ଧ୍ୱଂସ ହେଇଯିବ, ଅନ୍ୟ କେହି ବିନ୍ଦୁଟି ପାନ କରିପାରି ହଜମ କରିପାରିବେ ନା, ଦୁଇ ପ୍ରକାର ଶକ୍ତି ଅଛି ସେ ଶିବ, ଆଉ ସେ ଶିବଜୀଙ୍କର ଦୁଇ ପ୍ରକାର କୃପା ଅଛି, ଗୋଟେ ହେଉଛି ଅଗପଟ କୃପା ଆଉ ଗୋଟେ ହେଉଛି ସଗପଟ କୃପା। ଏ ଯକ୍ଷ ରାକ୍ଷ ଭୂତ ପ୍ରେତ ପିଶାଚ ଯେଉଁଗୁଡ଼ାକ, ଏମାନଙ୍କ ପ୍ରତି ସେ ସଗପଟ କୃପା କରନ୍ତି, କାହିଁକି ନା ସେମାନେ ସବୁ ଭୌତିକ ଜିନିଷ ମାଗନ୍ତି, ଧନ ସମ୍ପଦ ଐଶ୍ୱର୍ଯ୍ୟ ଯଶ କୀର୍ତ୍ତି ଶକ୍ତି ସାମର୍ଥ୍ୟ ପ୍ରଭୁତ୍ୱ, ଏଗୁଡ଼ା ସବୁ ସେମାନଙ୍କର କାମନା, ତ ଶିବ ଉପାସନା କରି ଶିବଜୀଙ୍କ ଠାରୁ ଏଇଗୁଡ଼ାକୁ ମାଗନ୍ତି, ଆଉ ଶିବ ମଧ୍ୟ ତାଙ୍କୁ ଦେଇଦିଅନ୍ତି, ହଁ ଆଉ ସିଏ ହେଉଛି ସକପଟ କୃପା ଶିବଜୀଙ୍କର। ଶିବଜୀ ଯଦି ଏଗୁଡ଼ିକ ଭଲ ଜିନିଷ, ଶିବଜୀ ନିଜେ କାହିଁକି ଏଗୁଡ଼ାକ ଅଙ୍ଗୀକାର କରୁନାହାନ୍ତି, ଉପଭୋଗ କରୁନାହାନ୍ତି, ଅତି ବୈରାଗୀ ଅତି ଲଙ୍ଗଳା ମୂଳା ହେଇକିରି ମଶାଣିରେ ଯାଇ ରହୁଛନ୍ତି, ଆଉ ନାଚୁଛନ୍ତି, ହାଡ଼ ମାଳ ପକେଇଛନ୍ତି, ଆଉ ସାପ ସର୍ପଭୂଷଣ ଧାରଣ କରିଛନ୍ତି, ହଁ ସେ ଯଦି ଧନ ଧାନ୍ୟ ସମ୍ପଦ ଐଶ୍ୱର୍ଯ୍ୟ ଗୁଡ଼ାକ ଭଲ ଜିନିଷ, ଆଉ ଶିବଜୀ ତ ମହା ଐଶ୍ୱର୍ଯ୍ୟମାନେ ହେଇକି ଥାନ୍ତେ, ସିଏ କେହିପରି ହେଇଛନ୍ତି, ହଁ ଏଗୁଡ଼ା କେହି ଗ୍ରହଣ କରୁନାହାନ୍ତି, ନା ସିଏ ଜାଣିଛନ୍ତି ଯେ ଏଗୁଡ଼ାକ ଭଲ ଜିନିଷ ନୁହଁ, ଏଗୁଡ଼ାକୁ ଗ୍ରହଣ କଲେ ମଣିଷ ଧ୍ୱଂସ ହେବ, ସେଥିପାଇଁ ନିଜେ ଗ୍ରହଣ କରୁନାହାନ୍ତି, ଅଥଚ ଏଇମାନଙ୍କୁ ଦେଇ ଦେଉଛନ୍ତି, ଏଇମାନେ ଏଇଟା ମାଗୁଛନ୍ତି, ଆଗ ଦରକାର ଅଛି, ତେଣୁ ଏଇଟା ହେଉଛି ତାଙ୍କର ସକପଟ କୃପା, ଆଚ୍ଛା ଠିକ୍ ଅଛି ଆକୁ ନିଅ, ଆକୁ ଧ୍ୱଂସ କରୁଥିଲି ଯା, ଏଇ ସକପଟ କୃପା କରୁଛନ୍ତି ଶିବଜୀ। ଶିବଜୀ ଆଉ ଦୁର୍ଗାଙ୍କର ଦୁଇ ପ୍ରକାର କୃପା ଅଛି, ସକପଟ କୃପା ଆଉ ଅକପଟ କୃପା, ଅକପଟ କୃପାଟା ହେଉଛି ତାଙ୍କର ପ୍ରକୃତ କୃପା, ଶିବ ଜଣେ ବୈଷ୍ଣବ, ବୈଷ୍ଣବାନନ୍ଦ ଯଥା ଶମ୍ଭୁ, ଏକଥା ମଧ୍ୟ ଭାଗବତରେ କୁହାଯାଇଛି, ସେ ପ୍ରଧାନ ବୈଷ୍ଣବ, ସେ ସେଥିପାଇଁ ବୈଷ୍ଣବମାନେ ମଧ୍ୟ ଆରାଧ୍ୟ, ସେ ଭକ୍ତ ବୈଷ୍ଣବମାନେ ମଧ୍ୟ ଶିବ ଆରାଧନା କରନ୍ତି, ଗୋପୀମାନେ ମଧ୍ୟ ଶିବ ଆରାଧନା କରିଛନ୍ତି, ବୃନ୍ଦାବନେ ସେଥିପାଇଁ ଗୋପୀଶ୍ୱର ମହାଦେବ ଅଛନ୍ତି, ହଁ ଗୋପୀମାନେ ଆରାଧନା କରିଛନ୍ତି, ବୈଷ୍ଣବମାନେ ଶିବ ଆରାଧନା କରନ୍ତି, ମହାପ୍ରଭୁ ବି ଆସିଥିଲେ ଆମେ ଦେଖିଛେ, ଆଉ ବର୍ଣ୍ଣନା ଦିଆଯାଇଛି ଆମେ ଶୁଣୁଛେ, ଆଉ ମହାନ ପ୍ରଧାନ ଇଏ ହେଉଛି ଶିବକ୍ଷେତ୍ର ଭୁବନେଶ୍ୱର, ଭୁବନେଶ୍ୱର ହେଉଛି ଶିବଙ୍କର କ୍ଷେତ୍ର, ହଁ ପ୍ରଧାନ ପ୍ରସିଦ୍ଧ ଶିବ ଲିଙ୍ଗରାଜ, ହଁ ଭୁବନେଶ୍ୱର ମନ୍ଦିର ଲିଙ୍ଗରାଜ ମହାଦେବ ପ୍ରସିଦ୍ଧ ଶିବ ଅଛନ୍ତି, ଏଠି ସେଠି ମହାପ୍ରଭୁ ଦର୍ଶନ କରିଛନ୍ତି, ଆଉ ଲିଙ୍ଗରାଜଙ୍କୁ ସମ୍ମାନ ଜଣାଇଛନ୍ତି ଏବଂ କୀର୍ତ୍ତନ କରୁଛନ୍ତି, ନୃତ୍ୟ କରୁଛନ୍ତି ସେ ଲିଙ୍ଗରାଜଙ୍କ ସମ୍ମୁଖରେ, ଆଉ ଯେତେ ଶିବ ମନ୍ଦିର ଅଛି ତାହା ମଧ୍ୟ ମହାପ୍ରଭୁ ଦର୍ଶନ କରୁଛନ୍ତି ସବୁ, କାହିଁକି ନା ଶିବ ଜଣେ ବୈଷ୍ଣବ, ଶିବ ଜଣେ ବୈଷ୍ଣବ, ଆଉ ବୈଷ୍ଣବ ଆରାଧ୍ୟ, ବୈଷ୍ଣବ ପୂଜ୍ୟ, ବୈଷ୍ଣବ କୃପା କାମ୍ୟ, ଇ ଆମର କଥା, ତେଣୁ ତାଙ୍କର କୃପା କାମନା, ତାଙ୍କୁ ଆରାଧନା କରିବା ଆଉ ତାଙ୍କୁ ପୂଜା କରିବା, ଇ ତାଙ୍କର କୃପା କାମନା କରିବା, ତା ମହାପ୍ରଭୁ ଶିଖାଇଛନ୍ତି, ଆଉ ତା ମଧ୍ୟ ଶାସ୍ତ୍ର ଶିଖାଇ, ହଁ କିନ୍ତୁ ତାଙ୍କୁ ମାଗ ଭକ୍ତି, ଅକପଟ କୃପା ପ୍ରାର୍ଥନା କର ତାଙ୍କ ଠାରୁ, ସକପଟ କୃପା ଧନ ଧାନ୍ୟ ଯଶ ଐଶ୍ୱର୍ଯ୍ୟ ଏଗୁଡ଼ାକୁ କିଛି ପ୍ରାର୍ଥନା ତାଙ୍କଠାରୁ କର ନା, କାରଣ ସେଗୁଡ଼ିକ ପ୍ରାପ୍ତ ହେଲେ ଲୋକ ଧ୍ୱଂସ ହିଁ ହେବ। ଆଉ ଅସୁରଗୁଡ଼ାକ ହିଁ ପ୍ରାପ୍ତ ହେଇକି ଧ୍ୱଂସ ହେଉଛନ୍ତି। ତେଣୁ ବୈଷ୍ଣବ ଶିବ ଉପାସନା କରନ୍ତି, ଶିବ ଆରାଧନା କରନ୍ତି, କିନ୍ତୁ ଅକପଟ କୃପା ପ୍ରାର୍ଥନା ହିଁ କରନ୍ତି। ବିଷ୍ଣୁ ଭକ୍ତି ବା କୃଷ୍ଣ ଭକ୍ତି ଆମକୁ ମିଳୁ, ଯେପରି ଗୋପୀମାନେ ପ୍ରାର୍ଥନା କରିଥିଲେ କୃଷ୍ଣ ଆମର ସ୍ୱାମୀ ହେଉ, ତାହା ମଧ୍ୟ ଏହି କାମନା କରାଯାଇପାରେ, ଏହି ପ୍ରାର୍ଥନା କରାଯାଇପାରେ। ଏହି ହିସାବରେ ଶିବଙ୍କର ପୂଜା କରାଯିବା ଉଚିତ। କିନ୍ତୁ ଭୌତିକ ଧନ ସମ୍ପଦ ସଂକୀର୍ତ୍ତି ଆଦି କାମନା କରିବା ଉଚିତ ନୁହେଁ, ତାଙ୍କ ପାଇଁ ପ୍ରାର୍ଥନା କରିବା ଉଚିତ ନୁହେଁ। ତାହି ହେବ ସବୁପଟ କୃପା, ଏ ଦୁଇ ପ୍ରକାର କୃପା ଦୁର୍ଗାଦେବୀଙ୍କର ଅଛି ଆଉ ଶିବଦେବୀଙ୍କର ଅଛି। ଆମେ ବି ଦେଖୁ ତା ଅଛି ଆମର ବର୍ଣ୍ଣନା ଇଏ ଶ୍ରୀମଦ୍ ଭାଗବତରେ ଦକ୍ଷ କନ୍ୟା ସତୀ, ହଁ ସେ ଶିବଙ୍କର ପତ୍ନୀ, ଶିବଜୀଙ୍କର ପତ୍ନୀ, ତାଙ୍କୁ ବିବାହ ଦେଇଥିଲେ ନା ନାହିଁ ଦକ୍ଷ ପ୍ରଜାପତି ପ୍ରଧାନ ପ୍ରଜାପତି, କିନ୍ତୁ ସେ ଶିବଙ୍କୁ ଭଲ ପାଆନ୍ତି ନା। ତାଙ୍କର ପିତା ବ୍ରହ୍ମାଙ୍କର ଆଦେଶ କ୍ରମେ ସେଇଠି କରୁଥିଲେ, କିନ୍ତୁ ସେ ଅନ୍ତରରେ ଭଲ ପାଆନ୍ତି ନା ଶିବଙ୍କୁ, କାହିଁକି ଶିବ ବଡ଼ କୁତ୍ସିତ ଦେଖାଯାଉଛନ୍ତି, ଏଇ ହାଡ଼ ମାଡ଼ ଗୁଡ଼ାଏ ପକେଇଛନ୍ତି, ସାପ ଫାପ ଶୁଣିଛନ୍ତି, ଲଙ୍ଗଳା ହେଇକି ଡିଉଁଛନ୍ତି, ହଁ ପାଉଁଶ ପାଉଁଶ ଗୁଡ଼ାକ ଭୁଳି ହେଇଛନ୍ତି, ମଶାଣି ପ୍ରଧାଣି ରହୁଛନ୍ତି, ଏଇ ସବୁ ସେ ଭଲ ପାଆନ୍ତି କୁତ୍ସିତ କଦାକାର ଏମିତି। ଇଏ ହେଲା ଗୋଟେ କଥା। ଦ୍ୱିତୀୟ କଥା ହେଲା ତାଙ୍କ ରୋଷ ହେଇଗଲା ଯେ ଶିବଜୀ ତାଙ୍କୁ ସମ୍ମାନ ପ୍ରଦର୍ଶନ କଲେ ନା, ଯଜ୍ଞ କରୁଥିଲେ ଆଉ ମୁନିମାନେ ଭୃଗୁ ପ୍ରଭୃତି ଦେବତାମାନଙ୍କୁ ତ ସବୁ ଆହ୍ୱାନ ଡାକିଥିଲେ, ହଁ ଆଉ ନିମନ୍ତ୍ରଣ କରିଥିଲେ, ଆଉ ଯଜ୍ଞ ଦେବତାମାନେ ଭାଗ ନିଅନ୍ତି, ଆଉ ସମସ୍ତେ ଆସି ପହଞ୍ଚିଥିଲେ, ବ୍ରହ୍ମା ଆସିଥିଲେ, ଶିବ ଆସିଥିଲେ, ଦେବତା ଆସିଥିଲେ, ହଁ ସମସ୍ତେ ଆସିଥିଲେ ଆଉ ଉପସ୍ଥିତ ଥିଲେ, ଦକ୍ଷ ପ୍ରଜାପତି ଆସିଲେ, ସେଠି ତାଙ୍କୁ ଗୋଟେ କହିଥିଲେ, ଦକ୍ଷ ପ୍ରଜାପତି ଆସି ପହଞ୍ଚିଗଲେ, ହଁ ଦକ୍ଷ ପ୍ରଜାପତି ଯେମିତି ଆସିଲେ ବ୍ରହ୍ମା ଆଉ ଶିବଙ୍କ ବ୍ୟତୀତ ଆଉ ସମସ୍ତେ ଦଣ୍ଡାୟମାନ ହେଇ ଦକ୍ଷ ପ୍ରଜାପତି ସମ୍ମାନ ପ୍ରଦର୍ଶନ କଲେ, କିନ୍ତୁ ବ୍ରହ୍ମା ଆଉ ଶିବ ଦଣ୍ଡାୟମାନ ହେଲେ ନା ବା ସମ୍ମାନ ପ୍ରଦର୍ଶନ କଲେ ନା। ସେ ବ୍ରହ୍ମା ହେଉଛନ୍ତି ଦକ୍ଷ ପ୍ରଜାପତିଙ୍କର ପିତା, ତେଣୁ ସେ ନ କଲେ ସେ ଦକ୍ଷ ପ୍ରଜାପତିଙ୍କର ସେ ରୋଷ କିଛି ହେଲା ନା, ବାପା ଆମର ସେ ଆଉ ଆଉ ସେ ତ ଆମର ଗୁରୁଜନ ଆଉ ସେ କ'ଣ ଆମକୁ ସମ୍ମାନ ରଖିବେ, ଇ କେଉଁ ସେ ତାଙ୍କ ଉପରେ ରୋଷ କଲେ ନା। କିନ୍ତୁ ଶିବଜୀ ଭାବିଲେ ଇଏ ତ ମୋର ଜ୍ୱାଇଁଟା, ତ ଝିଅକୁ ବାହାରିଛି ମୋର, ଇଏ ମୋର ଜ୍ୱାଇଁଟା, ଅଥଚ ମୋତେ ସମ୍ମାନ ଦେଖେଇଲା ନା, ହଁ ଛିଡ଼ା ହେଲା ନା, ଇଥିରେ ରୋଷ ହେଇଗଲା ତାଙ୍କ କ୍ରୋଧ ପ୍ରକାଶ କଲେ। ଆଉ ଦକ୍ଷ ପ୍ରଜାପତି କ୍ରୋଧ ପ୍ରକାଶ କଲେ, କ୍ରୋଧ ପ୍ରକାଶ କରିକି ବହୁ ଭର୍ସନା କରିକି ଗାଳି ଦେଲେ ଶିବଜୀଙ୍କୁ। ଶିବଜୀ କିନ୍ତୁ ସବୁ ସହିଗଲେ, କିଛି କହିଲେ ନା, ଏ ପ୍ରକାର ସହନଶୀଳତା ମଧ୍ୟ ଶିବଜୀଙ୍କର ଅଛି, ପୁନଃ ଯେପରି ସହନଶୀଳତା ସେମିତି କ୍ରୋଧ ସ୍ୱଭାବ ମଧ୍ୟ ଅଛି, ମାୟାକୁ ଅହଙ୍କାର କରୁଛନ୍ତି, ଉଭୟଟା ରହିଛି, କିନ୍ତୁ ସେଠି କ୍ରୋଧ ସେ ପ୍ରକାଶ କରିନାହାନ୍ତି, ସେ ସହିଗଲେ ସବୁ। କିନ୍ତୁ ଶିବଜୀଙ୍କର ଅନୁଚର ବର୍ଗ ଥିଲେ ସେମାନେ ସହିପାରିଲେ ନା, ସେମାନେ ସହିପାରିଲେ ନା, ସେପରି ଗାଳି ଦେଇକରି ସେ ଦକ୍ଷ ପ୍ରଜାପତି ପଳେଇଲେ, ଆଉ ସେ ଯଜ୍ଞସ୍ଥଳ ଛାଡ଼ିକିରି ଆଉ ଶିବଜୀ ମଧ୍ୟ ଚାଲିଗଲେ। କିନ୍ତୁ ଶିବଜୀଙ୍କର ଅନୁଚର ନନ୍ଦୀଶ୍ୱର ପ୍ରଧାନ ତାଙ୍କ ଭିତରେ ସେ କିନ୍ତୁ ସହିପାରିଲା ନା, ସେ ସବୁଠୁ ବହୁ ଘଟଣା ଏ ଦକ୍ଷଙ୍କର ପ୍ରଜାପତିଙ୍କର ଦକ୍ଷ ପ୍ରଜାପତିଙ୍କର ଅନୁଚର ବର୍ଗ ଆଉ ଯେଉଁ ବ୍ରାହ୍ମଣମାନେ ଭୃଗୁ ପ୍ରଭୃତି ବ୍ରାହ୍ମଣମାନେ ତାଙ୍କୁ ସପୋର୍ଟ କଲେ, ସମର୍ଥନ କଲେ, ସେମାନଙ୍କୁ ବଡ଼ ଘର୍ଷଣା ହିଁ କଲେ। ଏ ବହୁ ବାଦ ବିବାଦ ବାକ୍ୟ ବିନିମୟ ହେଇଛି, ତାହା ଶ୍ରୀମଦ୍ ଭାରତରେ ବର୍ଣ୍ଣନା ଅଛି। ଏଇଥିରେ ରୋଷ ରହିଗଲା କାହାର ନା ଦକ୍ଷ ପ୍ରଜାପତିଙ୍କର, କ୍ରୋଧ ରହିଲା ଶିବଜୀ କିନ୍ତୁ କ୍ରୋଧ ପ୍ରକାଶ କରିନାହାନ୍ତି, ଏହି ପ୍ରକାର ଉଦାର ଭାବ ଅଛି ତାଙ୍କ କ୍ରୋଧ, ସେ ଜାଣନ୍ତି ଯେ ଏ ଦକ୍ଷତା ଏଇଟା ଦେହ ଧାରଣାରେ ଅଛି, ବଡିଲି କନସେପ୍ସନ୍ ଅଫ୍ ଆଉ ଇଚ୍ଛା ରହିଛି, ତେଣୁ ଦେହ ଧାରଣାରୁ ସ୍ୱରସମୁଦ୍ରରୁ ବିଚାରଟା ବି ଅଛି। ଶିବଜୀଙ୍କର ସ୍ଥିତି ଯେ କେଡ଼େ ଉନ୍ନତ ସ୍ଥିତି, ହଁ ସବୁବେଳେ ସେ ଭଗବାନ ଶଙ୍କର୍ଷଙ୍କ ଧ୍ୟାନରେ ହିଁ ଅଛନ୍ତି, ଉନ୍ନତ ସ୍ଥିତିରେ ଅଛନ୍ତି, ଆଉ ଏଇ କଥା ସେ ଜାଣୁନି, ସେ ବିଚାର କଲା ମୋ ଜ୍ୱାଇଁ ଶରୀର ସମ୍ବନ୍ଧରେ, ଏଇଟା ହେଲା କଥାଟା। ତେଣୁ ଦକ୍ଷ କଲେ ଯଜ୍ଞ, ଦକ୍ଷ ଯଜ୍ଞ କଲେ ସମସ୍ତଙ୍କୁ ନିମନ୍ତ୍ରଣ ଦେଲେ, ଶିବଜୀଙ୍କୁ କିନ୍ତୁ ନିମନ୍ତ୍ରଣ ଦେଲେ ନା, କ୍ରୋଧ ଯୋଗୁଁ, କ୍ରୋଧ ଯୋଗୁଁ ଶିବଜୀଙ୍କୁ ନିମନ୍ତ୍ରଣ ଦେଲେ ନା, ଡାକିଲେ ନା, ଏସବୁ ଦେବତାମାନେ ଯାଉଛନ୍ତି। ଆଉ ଦକ୍ଷଙ୍କର ଅନେକ କନ୍ୟା ବହୁତ ଜ୍ୱାଇଁ ଗୁଡ଼ିଏ ଅଛନ୍ତି, ସେମାନେ ସମସ୍ତେ ସବୁ ସଜବାଜ ହେଇକିରି ମଧ୍ୟ ଯାଉଛନ୍ତି। ସତୀ ଦେଖୁଛନ୍ତି ଆକାଶ ମାର୍ଗରେ ବିମାନରେ ଚଢ଼ି ତାଙ୍କର ସ୍ୱାମୀମାନଙ୍କ ସହିତ ତାଙ୍କ ଭଉଣୀମାନେ ଯାଉଛନ୍ତି ସବୁ, କିନ୍ତୁ ଆଙ୍କୁ ଡାକି ନାହାନ୍ତି। ସତୀଙ୍କର ସେଠୁ ମନ ହେଲା, ଆରେ ବାପ ଘରକୁ ଯିବ, ତା ହେଉଛି ସ୍ତ୍ରୀ ଲୋକମାନଙ୍କ ସ୍ୱଭାବ ଅଛି, ବାପ ଘରକୁ ଯିବା ପାଇଁ ଆଉ ଗୋଡ଼ ଟିକନ୍ତି ସବୁ, ଯେତେ ଯାହା ହଉ ବିନା ନିମନ୍ତ୍ରଣ ଡାକନ୍ତୁ ନଗଦ ଡାକନ୍ତୁ, ବାପ ଘର ତ ଯିବା ଆଉ କ'ଣ ଅଛି। ଏମିତି ବାହାରିଲେ ସତ୍ୟ ସେଠୁ କହିଲେ ଶିବଙ୍କୁ, ଆଜ୍ଞା ଯିବା ଆମେ, ଚାଲ ସମସ୍ତେ ଯାଉଛନ୍ତି, ଦେଖୁ ଏଇ ବିମାନରେ ଯାଉଛନ୍ତି ଆଉ ଆମେ ଚାଲ ଯିବା। ଶିବଜୀ କହିଲେ ନା, ଯିବା ଭଲ ହେବ ନା, ଠିକ୍ ଉଚିତ ନୁହେଁ, ଆମକୁ ନିମନ୍ତ୍ରଣ କରୁନାହାନ୍ତି, ଆମେ କାହିଁକି ଯିବା। ସେ ସତୀ ପାଠ ପଢ଼ିଲେ, ନିମନ୍ତ୍ରଣ ଏଠି ଦରକାର ନାହିଁ, ବାପ ଘର ପିତ୍ରାଳୟ ଗୁରୁଗୃହ ହଁ ଆଉ ଅତି ଅନ୍ତରଙ୍ଗ ବନ୍ଧୁ ଯେ ସେମାନଙ୍କ ଗୃହକୁ ଯିବା ପାଇଁ ନିମନ୍ତ୍ରଣ କିଛି ଆବଶ୍ୟକତା ନଥାଏ, ବିନା ନିମନ୍ତ୍ରଣ ଯାଇ ହଏ। ଶିବଜୀ କହିଲେ ହଁ, ଯାହା କହିଲେ ତା ସତ କଥା, ଇଏ ଅବଶ୍ୟ ସତ କଥା, ଏଥିରେ ମିଛ କଥା କିଛି ନୁହେଁ, ଭୁଲ ଭଟକା ନାହିଁ, କିନ୍ତୁ ଏ ସ୍ଥଳରେ ବିପଦ ଅଛି, ଆଉ ଏ ଠିକଣା ନୁହେଁ, ଆମକୁ ତ ଡାକିଲେ ତ ଆମେ ଯିବା ନା, କିନ୍ତୁ ବାରଣ ମାନିଲେ ନା ସତୀ, କିନ୍ତୁ ବାରଣ ମାନିଲେ ନା, ସେ ସେଠୁ ଗଲେ। ଶିବଜୀ କହିଲେ ଦେଖ, ମୁଁ ମନା କରୁଛି, ତୁମେ ଯାଉଛ, କିନ୍ତୁ ବିପଦ ଅଛି, ଏଥିରେ ବିପଦ ଅଛି, ତୁମେ ହଉ ଯାଉଛ ଯାଉଛ, ଆଉ ବିପଦ ଅଛି, ଆଉ ବିପଦ ବରଣ କରିବ, ଆମେ କି କରିବା, ଇ କଥା ହେଇଗଲା। ପ୍ରକୃତ ପ୍ରକୃତ ବିପଦ ଅଛି, କାରଣ ଦକ୍ଷ ଭଲ ପାଏ ନା, ସେଇଥିପାଇଁ ଡାକିନି। ତେବେ ସତୀ ଗଲେ, ସତୀ ତ ଶିବଜୀଙ୍କୁ ଭଲ ଭାବରେ ଜାଣିଛନ୍ତି ନା, ସତୀ ଗଲେ, ସତୀ ଯେମିତି ପହଞ୍ଚିଲେ ଝିଅ ଆସିଛି, ବାପ କିନ୍ତୁ କିଛି କଥା କହୁନି ଝିଅକୁ, ମା ଟିକିଏ ପଚାରିଲା, ତାଙ୍କ ଭଉଣୀମାନେ ଯିଏ ଆସିଥିଲେ ସେଇ ପଚାରିଲେ, ଆଉ ଶିବଜୀ ଆଉ ତାଙ୍କ ଅନୁଚରବର୍ଗ ଇଏ କ'ଣ ଶିବ ଦକ୍ଷ ଆଉ ତାଙ୍କ ଅନୁଚରବର୍ଗ ପଚାରୁନାହାନ୍ତି, ବୁଝିପାରୁନା, ମୁହଁ ଖୋଲୁନାହାନ୍ତି, ମୁହଁକୁ ପଚାରୁନାହାନ୍ତି, ହସୁନାହାନ୍ତି, ବୋଧେ କିଛି କଥା କହୁନାହାନ୍ତି। ଶିବଜୀ ଆଏ ସତୀ ବଡ଼ ମାନେ ଅସମ୍ମାନ ଅନୁଭବ କଲେ, ହଁ ଏବଂ ଶିବଜୀଙ୍କର ଭର୍ସନା ହିଁ ହେଉଛି ସେଠି, ଏଇଟା କେତେ ସହିବେ। ସତୀ କଥା ପକ୍ଷରେ ଅସହ୍ୟ ହେଲା, କାରଣ ସତୀ ହେଉଛି ଶିବପତ୍ନୀ, ଆଉ ଶିବ ଜଣେ ବୈଷ୍ଣବ ଉନ୍ନତ, ସତୀ କଥା ଭଲ ଭାବରେ ଜାଣନ୍ତି, ହଁ ତେଣୁ ସତୀଙ୍କ ପକ୍ଷରେ ଅସହ୍ୟ ହେଲା। ସତୀ ମଧ୍ୟ ସେଠି କହିଲେ, ତାଙ୍କ ପିତାଙ୍କୁ ବଡ଼ ଭର୍ସନା କରିକିରି ଯେ ଶିବଜୀଙ୍କର ଗୁଣଗାନ କରୁଛନ୍ତି, କାରଣ ବୈଷ୍ଣବର ଗୁଣଗାନ କରିବା ଉଚିତ, ତେଣୁ ଏବେ କିଏ ତାଙ୍କର ପତି ବୈଷ୍ଣବ ଗୁଣଗାନ କରୁଛନ୍ତି, ଆଉ କି ଉନ୍ନତ ସ୍ଥିତିରେ ଅଛନ୍ତି, ଏସବୁ କଥା କହିଲେ। ଆଉ ତାଙ୍କର ପିତା ଦକ୍ଷ ବଡ଼ ନୀଚ ଚେତନାରେ ଅଛନ୍ତି, ଦେହ ଧାରଣାରେ ଅଛନ୍ତି, ସେଇ ଯୋଗୁଁରୁ ଶିବଙ୍କ ପ୍ରସଙ୍ଗ ସହିତ ତାଙ୍କର ବିଦ୍ୱେଷଭାବ ଜାତ ହେଇଛି, ଯାହାକି ଠିକ୍ ନୁହେଁ, ଏସବୁ କଥା କହିଲେ। ତେଣୁ ମୋର ଏ ଶରୀର ଏ ଆପଣଙ୍କ ଠାରୁ ଦକ୍ଷ ଯେ ପିତା, ପିତାଙ୍କ ଠାରୁ ତ ଲାଭ ହୋଇଛି, ଏକ ପ୍ରକାର ପିତାଙ୍କ ଠାରୁ ମୁଁ ଏ ଶରୀର ଲାଭ ହେଇଥିବା ହେତୁ ଏ ମୋର ଏ ଶରୀରଟା କଳୁଷିତ ଶରୀର ହେଇଛି, ଏ ଶରୀରଟା ଠିକ୍ ନୁହଁ, ଏ ଶରୀରକୁ ଆଉ ରଖିବା ଉଚିତ ନୁହେଁ, ଏ ବିଚାର ନେଇକିରି ସେ ଯଜ୍ଞାଗ୍ନିରେ ଶରୀରଟାକୁ ଧ୍ୱଂସ କରିଦେଲେ, କାରଣ ଏଇଟା କଳୁଷିତ ଶରୀରଟା, ଏପରି ପ୍ରକାର କଳୁଷିତ ହୃଦ ବିଶିଷ୍ଟ ସ୍ୱଭାବ ବିଶିଷ୍ଟ ପିତାଙ୍କ ଠାରୁ ଲାଭ ଶରୀର କଳୁଷିତ ନଷ୍ଟ କରିଦେଲେ ଶରୀରଟା। ତାପରେ ଶିବଙ୍କର ଅନୁଚର ସବୁ ଯାଇଥିଲେ ନା ସତୀଙ୍କ ସାଥିରେ, ତାଙ୍କୁ କିଛି ବିପଦ ପଡ଼ିବ ବୋଲି, ଆଉ ଦେଖିଲେ ଏ ପ୍ରକାର ହେଇଗଲା, ଆଉ ସେମାନେ ସେ କ୍ରୋଧ ପ୍ରକାଶ କଲେ, କ୍ରୋଧ ପ୍ରକାଶ କଲେ ସେ ଭୃଗୁ ଯେ ପୁରୋହିତ ଥିଲା ମହାବ୍ରାହ୍ମଣ ସେ, ହଁ ଆଉ ବଡ଼ ବେଦ ବୈଦିକ ବ୍ରାହ୍ମଣ, ଆଉ ସେ ସମୟରେ ବ୍ରାହ୍ମଣମାନେ ଶୁଦ୍ଧ ବ୍ରାହ୍ମଣ ଥିଲେ, ବେଦ ମନ୍ତ୍ର ଉଚ୍ଚାରଣ କରି ସେ ମନ୍ତ୍ର ଶକ୍ତିର ପରୀକ୍ଷା ଦେଉଥିଲେ, ତେଣୁ ସେ ଆହୁତି ଦେଲେ ମନ୍ତ୍ର ଋଗ୍ବେଦରୁ ମନ୍ତ୍ର ଉଚ୍ଚାରଣ କରିକିରି ଆଉ ଆହୁତି ଦେଇକିରି ରୁଭୁ ନାମକ ଦେବତାମାନଙ୍କୁ ସେଠୁ ଜାତ କରେଇଲେ। से रूपुद्ध देव गण समान महातेज ब्रह्मतेज लाभ करचंती आओ ब्राह्मण शक्ति जात होचंती बड़ अग्नि परि हाँ ज्वलंत काष्ट सदृश हाँ आयुध मान धरिकी या तड़िले सब शिवंकर अनुचर मान से भयर सब पढ़ीगले पढ़े जा शिवजी खबर दे घटना है तापर शिव आसुचे रूप से क्रोध प्रकाश कर क्रोध फल दक्ष यज्ञ ध्वंस एवं दक्ष को मत बध कर सब वर्णना अच्छी ये हूँ वैष्णव अपराधर काम से वैष्णव अपराध सम्बन्ध में बहु कथा आमर आलोचना ये भागवत से सम्बन्ध में वैष्णव अपराध सम्बन्ध में से बहु कथा आलोचना से वैष्णव निंदा हाँ वैष्णव निंदा जे कि प्रकार भयंकर से देखी दि जाए ये प्रकार शूलपाणी सम जदि वैष्णव निंदे हाँ शूलपाणी सम जदि वैष्णव निंदे ताल समस्त से नाश जीव से दक्ष अवस्था है दक्ष विनष्ट वैष्णव अपराध कर शिवजी को भर्सना करुवा हेतु ये वैष्णव अपराध है वैष्णव आनंद संपूर्ण निंदा करुवा हेतु दक्षर ये अवस्था हो गला नष्ट तेणु से विषय वैष्णव अपराध सम्बन्ध में बहु चेतना दि जाए कहीं के वैष्णव अपराध करवा तुम्हें नष्ट हो नर्क गति निश्चित भाव हम ए किसी सन्देह ना से कथा से शूलपाणी सम जदि वैष्णव अपरिसीम शास्ति अच्छी ता महाप्रभु मध्य कहते महाप्रभु वाक्य भी अच्छी प्रभु बोले वैष्णव ¡Gracias! ପୁଣି କୁହାହେଇଛି ମଧ୍ୟ, ଯେଉଁମାନେ ବୈଷ୍ଣବ ନିନ୍ଦା କରନ୍ତି ସେମାନଙ୍କ ମୁଖରେ ନାମ କୀର୍ତ୍ତିତ ହୁଏ ନା, କିମ୍ବା ଭଗବାନ ତା ପୂଜା ଗ୍ରହଣ କରନ୍ତି ନା, ଏ କଥା କହିବ। ଏଣୁ ବୈଷ୍ଣବ ବୈଷ୍ଣବ ନିନ୍ଦକ ପିତୃପୁରୁଷଗଣ ସହିତ ମହାରୌରବ ନର୍କରୀ ପତିତ ହୁଅନ୍ତି, ଆଉ ସର୍ବିଧ ପତନର କାରଣ କୁହାଯାଇଛି। ନିନ୍ଦା କରୁବନ୍ତି ଯେ ମୂଢ଼ା ବୈଷ୍ଣବାନ ମହାତ୍ମନ ପଦନ୍ତି ପିତୃଭି ସାଧ ମହାରୌରବ ଶୂନ୍ୟତେ ହନ୍ତି ନିନ୍ଦତି ବୈଦ୍ୟସ୍ତି ବୈଷ୍ଣବାନ ନା ବିନନ୍ଦତି କ୍ରୁଧ୍ୟତେ ଜାତି ନୋହର୍ଷଂ ଦର୍ଶନୀ ପତନାନି ସଟ। ଏ କଥା କୁହାହଉଛି ଆମର, ଯେ ସକଳ ମୂଢ଼ ବ୍ୟକ୍ତି ମହାତ୍ମା ବୈଷ୍ଣବଗଣଙ୍କର ନିନ୍ଦା କରନ୍ତି ସେମାନେ ପିତୃବର୍ଗ ସହିତ ମହାରୌରବ ନାମକ ନର୍କରେ ପତିତ ହୁଅନ୍ତି। ଯେ ବୈଷ୍ଣବକୁ ହତ୍ୟା କରେ, ଯେ ନିନ୍ଦା କରେ, ଯେ ଦ୍ୱେଷ କରେ, ଯେ ବୈଷ୍ଣବକୁ ଦର୍ଶନ କରି ପ୍ରଣାମ ବା ପୂଜା ନ କରେ, ଯେ ବୈଷ୍ଣବ ପ୍ରତି କ୍ରୋଧ କରେ, ବୈଷ୍ଣବ ଦର୍ଶନରେ ଯେ ଆନନ୍ଦିତ ନ ହୁଏ, ଏ ଛଅ ଜଣ ହିଁ ଅଧପତିତ ହୁଅନ୍ତି। ଏତେ କଥା ଅଛି ବୈଷ୍ଣବ ଅପରାଧର କଥା। ତେଣୁ ସେ ଅପରାଧ ଯୋଗୁଁ ଦକ୍ଷ ବିନଷ୍ଟ ହେଲେ ଏବଂ ବୈଷ୍ଣବ ନିନ୍ଦା ଯେ ଶ୍ରବଣ କରେ ସେ ମଧ୍ୟ ଅପରାଧୀ ହଏ। କଥା ଅଛି ବୈଷ୍ଣବ ଯେ ନିନ୍ଦା କଲା ସେ ତ ଅପରାଧୀ ହେଲା, ଯେ ଶ୍ରବଣ କଲା ସେ ମଧ୍ୟ ଅପରାଧୀ ହଏ। ସେଥିପାଇଁ କୁହାଯାଇଛି ତୁମର ଯଦି ଶକ୍ତି ଅଛି ଯେ ଶ୍ରବଣ କରୁଛି, ତୁମର ଯଦି ଶକ୍ତି ଅଛି ଯେ ନିନ୍ଦା କରୁଛି, ତାର ଜୁହା ଛେଦନ କର, ତା ଜିଭଟା କାଟିଦିଅ, ଆଉ କେବେ କଥା କହିପାରିବ ନା, ଆଉ ନିନ୍ଦା କରିପାରିବ ନା, ଇଏ କରାଯାଇପାରିବ। କିମ୍ବା ସେ ଶକ୍ତି ନାହିଁ ତ ସ୍ଥାନ ତ୍ୟାଗ କରିକିରି ଚାଲିଯା, ଏଗୁଡ଼ାକ କାନରେ ନ ପାଉ, ଏଇଟା କାରଣ କରିପାର। ତା ଯଦି ନ କରିବ ତାହେଲେ ନିଜ ଆତ୍ମହତ୍ୟା କରି ମରିଯିବା ହିଁ ବରଂ ଭଲ, ଏଇଟା ତିନିଟା କଥା ଅଛି। ଆଉ ସତୀ ତାଇ କଲେ, ସତୀ ପିତା ହିସାବରେ ଦକ୍ଷ ପ୍ରସାଦ ସତୀଙ୍କର ଶକ୍ତି ଥିଲା, ଶିବପତ୍ନୀ ସେ ମଧ୍ୟ ବିନାଶ କରିପାରିଥାନ୍ତି ତାଙ୍କ ପିତା, କିନ୍ତୁ ପିତା ତ ତା ବିନାଶ କଲେ ନା, ପୁନଶ୍ଚ ଛାଡ଼ିକି ସ୍ଥାନ ଯାଇପାରୁନାହାନ୍ତି, ଯେ ଗଲେ ନା ଆସିଛନ୍ତି ତ, ତେଣୁ ନିଜେ ସରଳତାକୁ ବଂଶ କରିପାରେ, ତୃତୀୟ କଥାଟାକୁ ସେ ଗ୍ରହଣ କଲେ। ତେଣୁ ଏ କଥା ଆମର ଅଛି, ଏସବୁ ବୈଷ୍ଣବ ନିନ୍ଦା ସମ୍ବନ୍ଧରେ ବହୁ କଥା ଆମର ଅଛି। ସେଥିପାଇଁ ସାବଧାନ, ବୈଷ୍ଣବ ଅପରାଧ ମା ଭୟଙ୍କର ଅପରାଧ, ହାତୀ ମାତା ବୋଲି କୁହାଯାଏ, ମତୁଆଲା ହାତୀ ବାଗିଆ, ପାଗଳ ହାତୀ ଆସିବ କିଛି ମାନିବ ନା, ସବୁ ଉପାଡ଼ିକିରି ଚେର ଫେର ଶୈଳ ଉପାଡ଼ିକିରି ଉପାଡ଼ି କରିବା ଏଇଟା ଏଇଟା। ତେଣୁ ବୈଷ୍ଣବ ଅପରାଧ ହେଇଗଲେ ଭକ୍ତିବୃତ୍ତି ସବୁ ନଷ୍ଟ ହେଇଯିବ, ମୋର ମହା ପତନ ହେଇଯିବ, ଏଥିପାଇଁ ସାବଧାନ କରି ଦିଆଯାଏ। ଇଏ ହେଉଛି କଥା ହେଲା, ଏଇଟା ଶୁଣିଛନ୍ତି।